ମୁଁ ନଗର ୱାର୍ଡରୁ ରମଣସି ଜେନା କହୁଥିଲି, ବାଲିଆପଟା ରମଣସି ଜେନା କହୁଥିଲି। ମୋର ଅସୁବିଧା ହେଉଛି ଅଳିଆ ଦି ତିନି ଦିନ ହେଲାଣି ସୁଇପର ଆସୁନାହାନ୍ତି, ଝାଡୁ କରୁନାହାନ୍ତି କି ଅଳିଆ ନେଉନାହାନ୍ତି। ଏହାଦ୍ୱାରା ଆମେ ବହୁତ ଅସୁବିଧା ହେଉଛୁ, ଅଳିଆ ଆବର୍ଜନା ଏଠି ଅଧିକରୁ ଅଧିକ ଗଦା ହେଇଗଲାଣି। ଯେକୌଣସି ଗାଡି ପଠେଇ ଅଳିଆ ଉଠେଇଲେ ଜାଗା ସଫା ରୁହନ୍ତା, ଅପରିଷ୍କାରରୁ ମୁକ୍ତି ପାଆନ୍ତେ।